ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ଦୁଇଦିନିଆ ଲାଓସ୍ ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଭାରତ ଓ ଲାଓସ୍ ମଧ୍ୟରେ ସ୍ୱାକ୍ଷରିତ ହେଲା 6 ବୁଝାମଣାପତ୍ର. ଭାରତୀୟ ସ୍ଥଳସେନା ପ୍ରସ୍ତୁତ କଲା T-90 ଭୀଷ୍ମ ଟ୍ୟାଙ୍କର ନୂତନ ସଂସ୍କରଣ. ଲେବାନନ୍ର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଭାରତ. ଜାପାନର ନିଅନ୍ ହିଡାମ୍କୋ ସଂସ୍ଥାକୁ 2024 ବର୍ଷ ପାଇଁ ମିଳିବ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର. ଏବଂ ସାରା ଦେଶରେ ଆନନ୍ଦ ଉତ୍ସାହର ସହ ପାଳିତ ହେଉଛି ଦୁର୍ଗାପୂଜା. ଭାରତ ଓ ଲାଓସ୍ର ପିପୁଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଲାଓ ପିଡିଆର୍ ମଧ୍ୟରେ ଆଜି 6 ବୁଝାମଣା ଓ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି. ସେଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଭାଗିତା, ସୀମା ଶୁଳ୍କ, ଧ୍ୱନି ଦୃଶ୍ୟ ଏବଂ ଐତିହ୍ୟ ସଂରକ୍ଷଣ ଆଦି ରହିଛି. ଭାରତ ଜାତିସଂଘ ବିକାଶ ଭାଗିଦାରୀ ପାଣ୍ଠି ମାଧ୍ୟମରେ ଲାଓସ୍ରେ ପୋଷଣ ନିରାପତ୍ତା ବୃଦ୍ଧି ଲକ୍ଷ୍ୟରେ ଭାରତ ପକ୍ଷରୁ 1 ଆମେରିକୀୟ ଡଲାର ସହାୟତା ରାଶି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି. ଏହି ବୁଝାମଣାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଲାଓ ପିଡିଆର୍ ପ୍ରତିପକ୍ଷ ସୋନେକ୍ସା ସିଫାଣ୍ଡୋନ୍ଙ୍କ ଉପସ୍ଥିତିରେ ଭିଏଣ୍ଟିଆନାଠାରେ ସ୍ୱାକ୍ଷରିତ ହୋଇଛି. ଲାଓସ୍ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଲାଓ ପିଡିଆର୍ ରାଷ୍ଟ୍ରପତି ଥୋଙ୍ଗଲୋନ୍ ସୁସୌଲିଥିଙ୍କୁ ଆଜି ଭିଏଣ୍ଟିଆନାଠାରେ ସାକ୍ଷାତ କରିଛନ୍ତି. ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତି ସିସୌଲିଥିଙ୍କୁ ଆସିଆନ୍ ଏବଂ ପୂର୍ବ ଏସିଆ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇବା ସହ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଭାଗିଦାରୀକୁ ସଶକ୍ତ କରିବା ନେଇ ସେମାନଙ୍କର ପ୍ରତିଶ୍ରତିବଦ୍ଧତା ଉପରେ ଆଲୋଚନା ହୋଇଛି. ରାଷ୍ଟ୍ରପତି ସିସୌଲିଥି ଲାଓ ପିଡିଆର୍ରେ ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ ହୋଇଥିବା ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତର ମାନବୀୟ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ. ପ୍ରଧାନମନ୍ତ୍ରୀ ମୋଦି ଲାଓ ପିଡିଆର୍ର ପ୍ରଧାନମନ୍ତ୍ରୀ ସୋନେକ୍ସା ସିଫାଣ୍ଡୋନ୍ଙ୍କ ସହ ଭିଏଣ୍ଟିଆନାଠାରେ ସାକ୍ଷାତ ଆଲୋଚନା କରିଛନ୍ତି. ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗିତାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି. ସେଗୁଡ଼ିକ ମଧ୍ୟରେ ବିକାଶ ସହଭାଗିତା, କ୍ଷମତା ନିର୍ମାଣ, ବିପର୍ଯ୍ୟୟ ପରିଚାଳନା, ଅକ୍ଷୟ ଶକ୍ତି, ଐତିହ୍ୟ ପୁନରୁଦ୍ଧାର, ଅର୍ଥନୈତିକ ସମ୍ପର୍କ, ପ୍ରତିରକ୍ଷା ଭାଗିଦାରୀ ଏବଂ ଜନସମ୍ପର୍କ ରହିଛି. ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି. ପୂର୍ବରୁ ଭିଏଣ୍ଟିଆନାଠାରେ 19ତମ ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏକ ମୁକ୍ତ, ଅନ୍ତର୍ଭୁକ୍ତି ସମ୍ପନ୍ନ, ସମୃଦ୍ଧ ଏବଂ ନିୟମ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ. ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷା ହୋଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟିବ ବୋଲି ସେ ମତ ରଖିଥିଲେ. ଭାରତୀୟ ସ୍ଥଳସେନା ଆତ୍ମନିର୍ଭରତା ଦିଗରେ ଆଉ ଏକ ସଫଳତା ହାସଲ ପୂର୍ବକ T-90 ଭୀଷ୍ମ ଟ୍ୟାଙ୍କର ନୂଆ ସଂସ୍କରଣ ପ୍ରସ୍ତୁତ କରିଛି. 2003 ଟ୍ୟାଙ୍କ T-90 ଭୀଷ୍ମ ନିଜର ଗତି, ସୁରକ୍ଷା ଏବଂ ଶତ୍ରୁପକ୍ଷ ଉପରେ ଆକ୍ରମଣ ମାନକ ଯୋଗୁଁ ପ୍ରମୁଖ ଯୁଦ୍ଧ ଟ୍ୟାଙ୍କ ଭାବେ ଜଣାଶୁଣା ଥିଲା। ଏବେ ଏହି ଟ୍ୟାଙ୍କର ନୂଆ ସଂସ୍କରଣକୁ ଅଧିକ ଆକ୍ରମଣାତ୍ମକ ଏବଂ ଶକ୍ତିଶାଳୀ କରାଯାଇଛି। ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ T-90 ଭୀଷ୍ମ ଟ୍ୟାଙ୍କକୁ ସ୍ଥଳସେନାରେ ସାମିଲ କରିଛନ୍ତି। ଏହି ଟ୍ୟାଙ୍କ ଦିଲ୍ଲୀର ଛାଉଣୀ 505 ଆର୍ମି ବେସ୍ କାରଖାନାରେ ପ୍ରସ୍ତୁତ କରାଯାଇଛି। ପାଖାପାଖି 47 ଟନ୍ ଓଜନ ବିଶିଷ୍ଟ ଏହି ଟ୍ୟାଙ୍କ 9.6 ମିଟର ଲମ୍ବା ଏବଂ 2.8 ମିଟର ଚଉଡ଼ା ଅଟେ। ଛୋଟ ଆକାର ଯୋଗୁଁ ଏହି ଟ୍ୟାଙ୍କ ଜଙ୍ଗଲ, ପାହାଡ଼ ଏବଂ ସନ୍ତସନ୍ତିଆ ଅଞ୍ଚଳରେ ମଧ୍ୟ ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ଗତି କରିପାରିବ। ଟ୍ୟାଙ୍କରେ 125 ମିଲିମିଟର ବିଶିଷ୍ଟ ସ୍ମୁଥ୍ ବୋର୍ ବନ୍ଧୁକ ଲଗାଯାଇଛି। ସୂଚନା ମୁତାବକ ଭୀଷ୍ମ ଟ୍ୟାଙ୍କର ଏହି ନୂତନ ସଂସ୍କରଣରେ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ବ୍ୟବହାର କରାଯାଇଛି, ଯାହା 2 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ସାରା ଦେଶରେ ଦୁର୍ଗାପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି। ଶାରଦୀୟ ନବରାତ୍ରରେ ଆଜି ମହାଷ୍ଟମୀ ଏବଂ ମହାନବମୀ ଅବସରରେ ମା' ଦୁର୍ଗାଙ୍କ ସ୍ୱରୂପ ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କ ଭକ୍ତି ସହକାରେ ପୂଜାର୍ଚ୍ଚନା କରାଯାଉଛି। ଏହି ପର୍ବ ଉପଲକ୍ଷେ କେତେକ ସ୍ଥାନରେ କନ୍ୟା ପୂଜନ କରାଯାଉଥିବା ପରମ୍ପରା ରହିଛି। ଦେଶର ବିଭିନ୍ନ ଭାଗରେ ପୂଜା ମଣ୍ଡପଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମା' ଦୁର୍ଗାଙ୍କ ଦର୍ଶନ କରୁଛନ୍ତି। ଓଡ଼ିଶାର କଟକ ସହରରେ ଦୁର୍ଗାପୂଜା ଭକ୍ତି ଓ ଶ୍ରଦ୍ଧାର ସହ ଜାକଜମକରେ ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପଗୁଡ଼ିକରେ ଦୁର୍ଗାପୂଜାର ରୀତିନୀତି ଅନୁସାରେ ପୂଜା ଚାଲିଛି। ରାଜ୍ୟର ତଥା ବିଭିନ୍ନ ସ୍ଥାନରୁ ତଥା ବାହାରୁ ଶ୍ରଦ୍ଧାଳୁମାନେ ଏକତ୍ର ହୋଇ ଜଗତ୍ଜନନୀ ମା' ଦୁର୍ଗାଙ୍କର ଆଶିଷ ଲାଭ କରୁଛନ୍ତି। ପୂଜା ରୀତିନୀତି ଆଜି ସକାଳୁ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଅଧିକାଂଶ ପୂଜା ମଣ୍ଡପଗୁଡ଼ିକରେ ସୁନା ଓ ଚାନ୍ଦିର ମେଢ଼ ଶୋଭା ପାଉଛି। ପ୍ରତିବର୍ଷ ଦୁର୍ଗାପୂଜା ମେଢ଼ରେ ସୁନା ଓ ଚାନ୍ଦିର ବ୍ୟବହାର ପରିମାଣ ବୃଦ୍ଧି ପାଉଛି। ଚଳିତ ବର୍ଷ ପାଖାପାଖି 170 ପୂଜା ମଣ୍ଡପରେ ଜଗତ୍ଜନନୀ ମା' ଦୁର୍ଗା ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଏଥର କଟକ ସହରରେ 34 ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଛି। ପ୍ରତ୍ୟେକ ମେଢ଼ରେ ପାଖାପାଖି 3 କ୍ୱିଣ୍ଟାଲ ରୂପା ବ୍ୟବହୃତ ହୋଇଛି। ଏହାଛଡ଼ା 5 ପୂଜା ମଣ୍ଡପରେ ଦେବୀଙ୍କୁ ସ୍ୱର୍ଣ୍ଣ ମୁକୁଟ ଏବଂ ଅଳଙ୍କାରରେ ସଜ୍ଜିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୂଜା ଅବସରରେ ଦେଶବାସୀ ଓ ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାକୁ ମନ୍ଦ ଉପରେ ଭଲର ବିଜୟ ଭାବରେ ପାଳନ କରାଯାଏ। ମା' ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ରାଷ୍ଟ୍ରପତି କହିଛନ୍ତି, ଏହା ଭକ୍ତିର ପର୍ବ ଏବଂ ଏହି ସମୟ ମଧ୍ୟରେ ଆମେ ଆମର ଆଧ୍ୟାତ୍ମିକ ଯାତ୍ରାକୁ ଚେତନାର ଉଚ୍ଚସ୍ତରକୁ ନେଇଥାଉ। ଏହି ପର୍ବ ମା' ଦୁର୍ଗାଙ୍କ ପ୍ରତି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବା ଏବଂ ସମସ୍ତ ଧର୍ମ ମଧ୍ୟରେ ଏକତା ଓ ବୁଝାମଣାକୁ ପ୍ରୋହାହିତ କରିବାର ଏକ ଅବସର। ରାଷ୍ଟ୍ରପତି କହିଛନ୍ତି, ମା' ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମଭାବାପନ୍ନ ସମାଜ ଗଠନ ପାଇଁ ଶକ୍ତି, ସାହସ ଓ ସଂକଳ୍ପ ଦିଅନ୍ତୁ। ରାଷ୍ଟ୍ରପତି ଏହି ଅବସରରେ ମହିଳାମାନଙ୍କ ପ୍ରତି ଅତ୍ୟନ୍ତ ସମ୍ମାନର ସହ ବ୍ୟବହାର କରିବାକୁ ସଂକଳ୍ପ ନେବା ଲାଗି ଆହ୍ୱାନ ଦେଇଛନ୍ତି। ଭାରତ ଲେବାନନର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି। ନୂଆଦିଲ୍ଲୀ ପରିସ୍ଥିତି ଉପରେ ନଜର ରଖିଛି ଏବଂ ସେହି ଅଞ୍ଚଳରେ ସୁରକ୍ଷା ବିପର୍ଯ୍ୟସ୍ତ ହେବା ନେଇ ଚିନ୍ତା ପ୍ରକଟ କରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଜାତିସଂଘକୁ ସମସ୍ତେ ସମ୍ମାନ ଦେବା ଉଚିତ ଏବଂ ଏହାର ନିର୍ଦ୍ଦେଶ ପାଳନ କରିବା ଉଚିତ। ଇସ୍ରାଏଲ୍ ଟ୍ୟାଙ୍କର ଗୁଳିବର୍ଷଣ ଫଳରେ ଗତକାଲି ଜାତିସଂଘ ଶାନ୍ତିରକ୍ଷୀ ବାହିନୀର 2 ସୈନିକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଜାତିସଂଘ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ସେନା ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ସମ୍ସ ଶରଣାର୍ଥୀ ଶିବିରରେ ମହମ୍ମଦ ଅବଦୁଲ୍ଲାର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛି। ଅବଦୁଲ୍ଲା ପାଲେଷ୍ଟାଇନ୍ ଆତଙ୍କବାଦୀ ସମୂହ ଇସ୍ଲାମିକ୍ ଜିହାଦର ଶୀର୍ଷ କମାଣ୍ଡର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ସେନା ଅବଦୁଲ୍ଲାକୁ ଅନେକ ଆକ୍ରମଣ ଓ ହିଂସାତ୍ମକ ଘଟଣାରେ ସାମିଲ ଥିଲା ବୋଲି କହିଛି। ଜାପାନର ନିହନ୍ ହିଣ୍ଡାମ୍କୋ ସଂସ୍ଥାକୁ 2024 ବର୍ଷ ପାଇଁ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକିରେ ଘଟିଥିବା ପରମାଣୁ ବୋମା ବିସ୍ଫୋରଣରୁ ବର୍ତ୍ତି ଯାଇଥିବା କିଛି ପୀଡ଼ିତଙ୍କୁ ନେଇ ଏହି ସଂସ୍ଥା କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱକୁ ପରମାଣୁ ମୁକ୍ତ କରିବା ପାଇଁ ଏହି ସଂସ୍ଥା ଉଦ୍ୟମ ଜାରି ରଖିଛି। ଜାପାନରେ ଏହି ସଂସ୍ଥାକୁ ହିବାକୁସା ବୋଲି ମଧ୍ୟ କୁହାଯାଏ। ଆଜି ନରୱେର ନୋବେଲ ପ୍ରତିଷ୍ଠାନ ପକ୍ଷରୁ ଏ ନେଇ ଘୋଷଣା ହୋଇଛି। ସୂଚନାଯୋଗ୍ୟ, ଇରାନରେ ମହିଳା ଅତ୍ୟାଚାର ବିରୋଧୀ ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିବା ମାନବୀୟ ଅଧିକାର କର୍ମୀ ନର୍ଗେସ୍ ମହମ୍ମଦିଙ୍କୁ 2023 ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବ ଲଦାଖର ହେନିଲିଠାରେ ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ବୃହତ୍ ପର୍ଯ୍ୟବେକ୍ଷଣକାରୀ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରାଯାଇଛି। ଏହି ଦୂରବୀକ୍ଷଣ ଯନ୍ତ୍ର ଉଚ୍ଚ ଶକ୍ତି ସମ୍ପନ୍ନ ସୁପର ନୋଭା ଭଳି ଗାମା ରଶ୍ମି, କୃଷ୍ଣ ଗର୍ତ୍ତ ଏବଂ ଗାମା ରଶ୍ମି ବିସ୍ଫୋଟକର ନିରୀକ୍ଷଣ କରିବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ସ୍ଥିତିକୁ ଏହା ଶକ୍ତି ପ୍ରଦାନ କରିବ। ଏହି ଦୂରବୀକ୍ଷଣ ଯନ୍ତ୍ରକୁ ଏସିଆ ମହାଦେଶରେ ସବୁଠାରୁ ବଡ଼ ଚେରେନ୍କପ୍ ଦୂରବୀକ୍ଷଣ ଯନ୍ତ୍ରର ମାନ୍ୟତା ମିଳିଛି। 4,300 ମିଟର ଉଚ୍ଚରେ ସ୍ଥାପିତ ହୋଇଥିବାରୁ ଏହା ପୃଥିବୀର ସବୁଠାରୁ ଉଚ୍ଚରେ ସ୍ଥାପିତ ଟେଲିସ୍କୋପ୍ ଅଟେ। ଏହି ଟେଲିସ୍କୋପ୍କୁ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର ତଥା ଭାରତୀୟ ଉଦ୍ୟୋଗ ଭାଗିଦାରୀମାନଙ୍କ ସହଯୋଗରେ ନିର୍ମାଣ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଉ କିଛି ସମୟ ପରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ନିଜ ଗ୍ରୁପ୍ରେ ଆଉ ଗୋଟିଏ ମ୍ୟାଚ୍ ଖେଳିବ। ଆସନ୍ତା ରବିବାର ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। ଶେଷ 4 ଟିମ୍ ମଧ୍ୟରେ ନିଜ ସ୍ଥାନ ପକ୍କା କରିବା ଲାଗି ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। କାମ୍ବୋଡିଆରୁ ଫେରିଥିବା କେରଳର ଜଣେ ରୋଗୀଠାରେ ମୁରାଇନ୍ ଟାଇଫୁସ୍ର ବୀଜାଣୁ ଠାବ କରାଯାଇଛି। ଏହି ରୋଗ ବୀଜାଣୁ ଜନିତ ଅଟେ, ଯାହାକି ମଣିଷମାନଙ୍କୁ ମାଛି ମାଧ୍ୟମରେ ସଂକ୍ରମିତ ହୋଇଥାଏ। କିନ୍ତୁ ସାଧାରଣ ଭାବେ ଏହି ରୋଗ ଗୋଟିଏ ମଣିଷ ପାଖରୁ ଆଉ ଗୋଟିଏ ମଣିଷକୁ ସଂକ୍ରମିତ ହୋଇନଥାଏ। ରିପୋର୍ଟ ଅନୁସାରେ ରୋଗୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଥିରୁବନନ୍ତପୁରମର ଏକ ଘରୋଇ ହସ୍କିଟାଲରେ ତାହାର ଚିକିତ୍ସା ଜାରି ରହିଛି। ଦୁଇଦିନିଆ ଲାଓସ୍ ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ ଲାଓସ୍ ମଧ୍ୟରେ ସ୍ୱାକ୍ଷରିତ ହେଲା 6 ବୁଝାମଣା ପତ୍ର। ଭାରତୀୟ ସ୍ଥଳସେନା ପ୍ରସ୍ତୁତ କଲା T-90 ଭୀଷ୍ମ ଟ୍ୟାଙ୍କର ନୂତନ ସଂସ୍କରଣ। ଲେବାନନ୍ର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଭାରତ। ଜାପାନର ନିହନ୍ ହିଡାମ୍କୋ ସଂସ୍ଥାକୁ 2024 ବର୍ଷ ପାଇଁ ମିଳିବ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ଏବଂ ସାରା ଦେଶରେ ଆନନ୍ଦ ଉତ୍ସାହର ସହ ପାଳିତ ହେଉଛି ଦୁର୍ଗାପୂଜା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।